ओम शांति ओम शांति। आज 20 एप्रिल 2025 आज अव्यक्त महावाक्य पुनरावृत्ति तारीख 18 जनवरी 2005 मूल्य हेडिंग गोटे सेकेंड रे देहर स्मृति ठारु मुक्त होई जीवनमुक्त स्थितिर अनुभव कर एवं मास्टर मुक्ति जीवन मुक्ति दाता हुओ। गोटे सेकेंड रे देहर स्मृति ठारु मुक्त होई जीवन मुक्त स्थितिर अनुभव कर एवं मास्टर मुक्ति जीवन मुक्ति दाता हुओ। आज बापदादा चारिआडर भाग्यवान गेल्हा पिलामानंकु देखुछन्ति। एठारे प्रत्येक संतान स्नेहरे समाहित होई जाइछन्ति। एही परमात्मा स्नेह अलौकिक स्नेह अटे। एही स्नेह ही पिलामानंकु बाबांकर करि दैछि। स्नेह ही पिलामानंकु सहज विजयी करि दैछि। आज अमृत बेला ठारु चारिआडर प्रत्येक संतान निजर स्नेहर माला बाप दादांकु पिंधाई देइछन्ति। काहेकिना प्रत्येक संतान जानिछि जे एही परमात्मा स्नेह कौन रु कौन करिदेउछि। स्नेहर अनुभूति ही अनेक परमात्मा संपत्तिर मालिक करिदेइछि एवं एही संपत्तिर सुवर्ण चाबी बाबा सबु पिलांकु देइछन्ति। जानिछ ना सेही सुवर्ण चाबीटी कौन? सेही चाबीटी हेला मेरा बाबा। मेरा बाबा कहिवा मात्र के सर्व संपत्तिर अधिकारी होई गलो। सर्व प्राप्ति गुडीकर अधिकार रे संपन्न होई गलो। सर्व शक्ति रे संपन्न होई गलो। मास्टर सर्व शक्तिवान आत्मा होई गलो। एई भली संपन्न आत्मा मानंक दिल रु केउ गीत बाहरुछि? आम ब्राह्मण मानंक भंडार रे कोनोसी वस्तु अप्राप्त नुहे। आजिर दिनकु स्मृति दिवस बोली कहुछना। आज सबु पिलांकु विशेष करी आदिदेव ब्रह्मा बाबांकर स्मृति अधिक आसुछि। ब्रह्मा बाबा मध्य तुम ब्राह्मण पिलामानंकु देखि हर्षित हेउछन्ति। काहेकि जानिछ प्रत्येक ब्राह्मण संतान कोटिक भितरे केही भाग्यवान संतान अटे। तेबे तुमे माने निजर भाग्यकु तो जानिछ ना। बाप दादा प्रत्येक संतानर मस्तकरे चमकुथिबा भाग्यर तारकाकु देखि हर्षित हेउछन्ति। आजिर स्मृति दिवसरे विशेषकरि बापदादा विश्व सेवार दायित्वर मुकुट पिलामानंकु अर्पण करिथिले। तेणु एही स्मृति दिवस तुममानंकर राज्य तिलक धारण करिवार दिवस मध्य अटे। पिलामानंकु साकार स्वरूपरे विशेष विल पावर अर्थात इच्छा शक्तिकु विल करिवार अर्थात हस्तांतर करिवार दिवस अटे। सन सोज फादर अर्थात पुत्र द्वारा पितार प्रत्यक्षता एही गायनकु साकार करिवार दिवस मध्य अटे। बापदादा पिलामानंकर निमित्त होई निस्वार्थ भावरे करुथिबा विश्व सेवाकु देखि खुशी हेउछन्ति। बापदादा निजे करावन हार अर्थात निर्देशकर्ता होई करन हार अर्थात कर्मकर्ता पिलामानंकर प्रत्येक कर्मरूपी पदक्षेपकु देखि खुशी हेउछन्ति। काहेकिना सेवार सफलतार विशेष आधार ही हेउछि करावन हार बाबा मु करन हार आत्मा द्वारा सेवा कराउछन्ति। मु आत्मा निमित्त अटे। काहेकिना निमित्त भाव द्वारा निर्माण स्थिति स्वतः ही होई जाय थाए। मु पणिया जहाकि देहर स्मृति को नहीं आसी थाए ताहा निर्माण भाव द्वारा आपे आपे समाप्त होई जाए। एही ब्राह्मण जीवन रे सबुठारु अधिक विघ्न रूप जदि केही हेउ थाए तेबे ताहा हला देह अभिमान युक्त मु पणिया करावन हार बाबा कराउछन्ति। मु निमित्त करनहार होई कर्म करुछि। यदि सर्वदा एही स्मृति रहिबो तेबे सहजरे देह भांठारो मुक्त होइजिबो एवं जीवन मुक्तिर मजा अनुभव करिबो। जीवन मुक्ति तो भविष्यतरे निश्चित प्राप्त हेबो किंतु एबे संगम जुगरे जीवन मुक्तिर अलौकिक आनंद आहुरी अधिक अलौकिक अटे। जेपरि ब्रह्मा बाबांकु देखिछ कर्म करुथिले मध्य कर्मर बंधनरु स्वतंत्र बा मुक्त थिले। जीवनरे थाई कमल पुष्प समान न्यारा एवं प्यारा रहुथिले। एते बड़ परिवारर दायित्व निजर जीवनर दायित्व जोगी हेबार दायित्व फरिस्तार देवता हेबार दायित्व थाई मध्य चिंतामुक्त सम्राट होइथिले। याकु ही जीवनमुक्त स्थिति कहा जाए। सेथिपाई ही भक्ति मार्गरे ब्रह्मांकर आसनकु पद्मफुलर आसन उपरे देखाइछन्ति। ब्रह्मांकु कमल आसन धरि रूपरे देखाइछन्ति। तेणु तुम समस्तंकु एही संगम जुगरे जीवन मुक्तिर अनुभव करिबाकु ही पड़िबो। तेबे बाप दादांकर मुक्ति जीवन मुक्तिर संपत्ति मध्य एही समय रे ही प्राप्त होइथाय। एही समय रे ही तुम मानंकु मास्टर मुक्ति जीवन मुक्तिर दाता हेबाकु पड़िबो। होइछ मध्य एवं हेबो मध्य। तेबे ମୁକ୍ତି ଜୀବନ ମୁକ୍ତିର ମାଷ୍ଟର ଦାତା ହେବାର ବିଧି ହେଲା ଗୋଟିଏ ସେକେଣ୍ଡରେ ଦେହ ଭାଣ୍ଟରୁ ମୁକ୍ତ ହୋଇଯାଉଥିବ। ଏହି ଅଭ୍ୟାସର ଏବେ ହିଁ ଆବଶ୍ୟକତା ରହିଛି। ତେବେ ନିଜର ମନ ଉପରେ ଏଭଳି ନିୟନ୍ତ୍ରଣ ଶକ୍ତି ରହିବା ଦରକାର ଯେପରି ସ୍ଥୂଳ ହାତ ଗୋଡ଼କୁ ଯେବେ ଇଚ୍ଛା ଯେପରି ଇଚ୍ଛା ସେହିପରି କରିପାରୁଛ। ଏଥିପାଇଁ କ'ଣ ସମୟ ଲାଗୁଛି କି? ଯଦି ଏବେ ଭାବିବ ହାତକୁ ଉପରକୁ କରିବାର ଅଛି ତେବେ ଏଥିପାଇଁ କ'ଣ ସମୟ ଲାଗିବ? କରିପାରିବ ନା? ଏବେ ଯଦି ବାପଦାଦା କହିବେ ହାତକୁ ଉପରକୁ କର ତେବେ କରିଦେବ ନା? ଏବେ କରିବା ଦରକାର ନାହିଁ କିନ୍ତୁ କରି ତ ପାରିବ ନା? ସେହିପରି ନିଜର ମନ ଉପରେ ମଧ୍ୟ ସେତିକି ନିୟନ୍ତ୍ରଣ ରହିବା ଦରକାର। ଯେଉଁଠି ଯେତେବେଳେ ଏକାଗ୍ର କରିବାକୁ ଚାହିଁବ କରିପାରୁଥିବ। ଯଦିଓ ମନ ହାତ ଗୋଡ଼ଠାରୁ ସୂକ୍ଷ୍ମ ଅଟେ କିନ୍ତୁ ତୁମର ତ ଅଟେ ନା? ମୋର ମନ କହୁଛ ନା? ତୋର ମନ ତ କହୁନାହ ନା? ତେଣୁ ଯେପରି ଏହି ସ୍ଥୂଳ କର୍ମେନ୍ଦ୍ରିୟ ଗୁଡ଼ିକ ତୁମର ନିୟନ୍ତ୍ରଣରେ ରହୁଛନ୍ତି ସେହିପରି ମନ ବୁଦ୍ଧି ସଂସ୍କାର ମଧ୍ୟ ନିୟନ୍ତ୍ରଣରେ ରହୁଥିବେ ତେବେ କୁହାଯିବ ନମ୍ବର ୱାନ୍ ବିଜୟୀ। ବୈଜ୍ଞାନିକ ମାନେ ତ ରକେଟ ଦ୍ୱାରା ବା ନିଜର କୌଣସି ସାଧନ ଦ୍ୱାରା ଏହି ଦୁନିଆ ଭିତରେ ପହଞ୍ଚି ଯାଇପାରୁଛନ୍ତି, ଅଧିକରୁ ଅଧିକ କୌଣସି ଗ୍ରହ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଉଛନ୍ତି, କିନ୍ତୁ ତୁମେ ବ୍ରାହ୍ମଣ ଆତ୍ମାମାନେ ତିନି ଲୋକ ପର୍ଯ୍ୟନ୍ତ ପହଞ୍ଚି ଯାଇପାରିବ। ଗୋଟିଏ ସେକେଣ୍ଡ ଭିତରେ ସୂକ୍ଷ୍ମ ଲୋକ, ନିରାକାରୀ ଲୋକ ଏବଂ ସ୍ଥୂଳରେ ମଧୁବନ ମଧ୍ୟ ପର୍ଯ୍ୟନ୍ତ ତ ପହଞ୍ଚି ଯାଇପାରିବ ନା? ଯଦି ମନକୁ ଆଦେଶ ଦେବ ମୋତେ ମଧୁବନରେ ପହଞ୍ଚିବାର ଅଛି ତେବେ ଗୋଟିଏ ସେକେଣ୍ଡରେ ପହଞ୍ଚି ଯାଇପାରିବ ତ? ଶରୀର ଦ୍ୱାରା ନୁହେଁ ମନ ଦ୍ୱାରା ଆଦେଶ ଦିଅ ମୋତେ ସୂକ୍ଷ୍ମ ବତନକୁ ଯିବାର ଅଛି ବା ନିରାକାରୀ ବତନକୁ ଯିବାର ଅଛି। ତେବେ ତିନୋଟି ଯାକ ଲୋକରେ ଅର୍ଥାତ୍ ତିନୋଟି ଯାକ ଦୁନିଆରେ ଯେବେ ଇଚ୍ଛା ମନକୁ ପହଞ୍ଚାଇ ଦେଇପାରିବ ତ? ଅଭ୍ୟାସ ଅଛି ତ? ତେବେ ବର୍ତ୍ତମାନ ଏହି ଅଭ୍ୟାସ କରିବାର ଅଧିକ ଆବଶ୍ୟକତା ରହିଛି। ବାପ ଦାଦା ଦେଖୁଛନ୍ତି ଅଭ୍ୟାସ ତ କରୁଛ କିନ୍ତୁ ଯେବେ ଇଚ୍ଛା ଯେତେ ସମୟ ଇଚ୍ଛା ମନ ବୁଦ୍ଧି ଏକାଗ୍ର ହୋଇଯାଉ, ଅଚଳ ହୋଇଯାଉ, ହଲଚଲରେ ନ ଆସୁ, ଏହା ଉପରେ ଆହୁରି ଅଧିକ ଧ୍ୟାନ ଦିଅ। ଦୁନିଆରେ ଯେଉଁ ଗାୟନ ରହିଛି ମନକୁ ଜିତିଲେ ଜଗତକୁ ଜିତିବ, କିନ୍ତୁ ଏବେ ତ ମନ କେବେ କେବେ ଧୋକା ମଧ୍ୟ ଦେଇଦେଉଛି। ତେବେ ବାପ ଦାଦା ଆଜିର ସମର୍ଥ ଦିବସରେ ଏହି ସମର୍ଥି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ହେ ସ୍ୱରାଜ୍ୟ ଅଧିକାରୀ ପିଲାମାନେ, ଏବେ ଏହି ବିଶେଷ ଅଭ୍ୟାସକୁ ଚାଲିବା ବୁଲିବା ସମୟରେ ଚେକ୍ କର, କାହିଁକିନା ସମୟ ଅନୁସାରେ ଏବେ ଅଚାନକର ଖେଳ ବହୁତ ଦେଖିବ। ଏଥିପାଇଁ ଏକାଗ୍ରତାର ଶକ୍ତି ଆବଶ୍ୟକ। ଏକାଗ୍ରତାର ଶକ୍ତି ଆଧାରରେ ଦୃଢ଼ତାର ଶକ୍ତି ମଧ୍ୟ ସହଜରେ ଆସିଯାଏ ଏବଂ ଦୃଢ଼ତା ସଫଳତାକୁ ସ୍ୱତଃ ହିଁ ପ୍ରାପ୍ତ କରାଇଦିଏ। ତେଣୁ ଏହି ସମର୍ଥି ଦିବସରେ ବିଶେଷ ଭାବରେ ଏହିଭଳି ସମର୍ଥିର ଆବଶ୍ୟକତା ଅଭ୍ୟାସ ଉପରେ ବିଶେଷ ଧ୍ୟାନ ଦିଅ। ସେଥିପାଇଁ ଭକ୍ତି ମାର୍ଗରେ ମଧ୍ୟ କୁହାଯାଉଛି, ମନରେ ହାରିଯିବା ଏବଂ ମନରେ ଜିତିଯିବା ହିଁ ହାରଜିତ ଅଟେ। ତେଣୁ ଯେହେତୁ ମୋର ମନ ବୋଲି କହୁଛ ତେବେ ମୋର ମାଲିକ ହୋଇ ସର୍ବଶକ୍ତିର ଲଗାମ ଦ୍ୱାରା ମନ ଉପରେ ବିଜୟ ପ୍ରାପ୍ତ କର। ଏହି ନୂତନ ବର୍ଷରେ ଏହି ପାଠ ଉପରେ ବିଶେଷ ଧ୍ୟାନ ଦିଅ। ଏହାକୁ ହିଁ କୁହାଯାଉଛି ଯୋଗୀ ତ ଅଟ କିନ୍ତୁ ଏବେ ପ୍ରୟୋଗୀ ହୁଅ। ବାକି ଆଜିର ଦିନରେ ସ୍ନେହର ବାର୍ତ୍ତାଳାପ, ସ୍ନେହପୂର୍ଣ୍ଣ ଉଲୁଗୁଣା ବା ଅଭିଯୋଗ ଏବଂ ସମାନ ହେବାର ଉମଙ୍ଗ ଉତ୍ସାହ, ଏହି ତିନି ପ୍ରକାରର ବାର୍ତ୍ତାଳାପ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ଚାରିଆଡ଼ର ପିଲାମାନଙ୍କର ସ୍ନେହଭରା ସ୍ମୃତି ଏବଂ ସ୍ନେହଭରା ଭଲ ପାଇବା ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ପତ୍ର ମଧ୍ୟ ପହଞ୍ଚିଛି, ବାର୍ତ୍ତାଳାପ ମଧ୍ୟ ପହଞ୍ଚିଛି ଏବଂ ସନ୍ଦେଶ ମଧ୍ୟ ପହଞ୍ଚିଛି। ବାପଦାଦା ମଧ୍ୟ ପିଲାମାନଙ୍କର ସ୍ନେହକୁ ସ୍ୱୀକାର କରିଛନ୍ତି ଏବଂ ତାର ପ୍ରତିଦାନରେ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି, ଆନ୍ତରିକ ଆଶୀର୍ବାଦ ମଧ୍ୟ ଦେଉଛନ୍ତି। ଜଣ ଜଣଙ୍କର ନାମ ତ ଶୁଣାଇ ପାରିବୁ ନାହିଁ ନା, କାରଣ ବହୁତ ଅଛନ୍ତି, କିନ୍ତୁ କୋଣ ଅନୁକୋଣରେ ଗାଁ ଗାଁର, ସହର ସହରର, ସବୁଆଡ଼ର ପିଲାମାନଙ୍କର, ବାନ୍ଧେଲି ମାତାମାନଙ୍କର, ବିଳାପ କରୁଥିବା ଆତ୍ମାମାନଙ୍କର, ସମସ୍ତଙ୍କର ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପହଞ୍ଚିଛି। ତେଣୁ ଏବେ ବାପଦାଦା ଏହି କଥା କହୁଛନ୍ତି ଯେ ସ୍ନେହର ପ୍ରତିଦାନରେ ଏବେ ନିଜକୁ ପରିବର୍ତ୍ତନ କର, ଏବେ ବିଶ୍ୱରୂପୀ ମଞ୍ଚ ଉପରେ ନିଜର ସମ୍ପୂର୍ଣ୍ଣ ସ୍ୱରୂପକୁ ପ୍ରତ୍ୟକ୍ଷ କର। ତୁମମାନଙ୍କର ସମ୍ପୂର୍ଣ୍ଣତା ଆଧାରରେ ହିଁ ଦୁଃଖ ଅଶାନ୍ତି ସମାପ୍ତ ହେବ। ଏବେ ନିଜର ଭାଇ ଭଉଣୀମାନଙ୍କୁ ଅଧିକ ଦୁଃଖ ଦେଖିବାକୁ ଦିଅ ନାହିଁ, ଏହି ଦୁଃଖ ଅଶାନ୍ତିରୁ ମୁକ୍ତ କରାଅ। ସେମାନେ ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି, କ'ଣ କରିବୁ କ'ଣ ହେବ ଏଭଳି ଅନ୍ଧକାର ଭିତରେ ଭଟକୁଛନ୍ତି। ଏବେ ସେହି ଆତ୍ମାମାନଙ୍କୁ ଆଲୋକର ରାସ୍ତା ଦେଖାଅ। କ'ଣ ତୁମମାନଙ୍କ ଭିତରେ ଉମଙ୍ଗ ଉତ୍ସାହ ଆସୁଛି ତ? ଦୟା ଆସୁଛି ତ? ଏବେ ସମସ୍ତେ ବେହଦକୁ ଦେଖ, ବେହଦ ଉପରେ ଦୃଷ୍ଟି ପକାଅ। ଆଚ୍ଛା, ଦିଆଯାଇଥିବା ପାଠ ତ ମନେ ରହିବ ନା, ଭୁଲିଯିବ ନାହିଁ ତ? ପ୍ରାଇଜ୍ ଦିଆଯିବ। ଯେଉଁମାନେ ଏକ ମାସ ଭିତରେ ମନକୁ ସମ୍ପୂର୍ଣ୍ଣ ନିଜର କଣ୍ଟ୍ରୋଲିଂ ପାୱାର ଦ୍ୱାରା ପୁରା ମାସ ଯେଉଁଠି ଚାହିଁବ ଯେତେବେଳେ ଚାହିଁବ ଏକାଗ୍ର କରିପାରୁଥିବ, ଏହିଭଳି ଫଳାଫଳର ଚାର୍ଟ ଥିଲେ ପ୍ରାଇଜ୍ ମଧ୍ୟ ଦିଆଯିବ। ଠିକ୍ ଅଛି ତ? ତେବେ କିଏ ସବୁ ଏହି ପୁରସ୍କାର ନେବ? ପ୍ରଥମେ ପାଣ୍ଡବ। ପାଣ୍ଡବମାନଙ୍କୁ ଏବଂ ଶକ୍ତିମାନଙ୍କୁ ଅଭିନନ୍ଦନ। ଏ ୱାନ୍ ନମ୍ବର ଅଟ ନା? ଏ ୱାନ୍ ନମ୍ବର ଅଟ ନା? ତେବେ ପାଣ୍ଡବମାନେ ନମ୍ବର ୱାନ୍ ହେଲେ ଶକ୍ତିମାନେ ଏ ୱାନ୍ ଅଟନ୍ତି। ଯଦି ଶକ୍ତିମାନେ ଏ ୱାନ୍ ନ ହେବେ ତେବେ ପାଣ୍ଡବମାନେ ଏ ୱାନ୍ ହେବେ। ତେଣୁ ଏବେ ପୁରୁଷାର୍ଥର ବେଗକୁ ଟିକେ ତୀବ୍ର କର। ଆରାମଯୁକ୍ତ ପୁରୁଷାର୍ଥ ନୁହେଁ, ତୀବ୍ର ଗତିର ପୁରୁଷାର୍ଥ ଦ୍ୱାରା ହିଁ ଆତ୍ମାମାନଙ୍କର ଦୁଃଖ ଦରଦ ସମାପ୍ତ ହେବ। ଏବେ ଦୟାର ଛତ୍ରଛାୟା ଆତ୍ମାମାନଙ୍କ ଉପରେ ପକାଅ। ଆଚ୍ଛା, ଡବଲ ବିଦେଶୀ ଭାଇ ଭଉଣୀମାନଙ୍କ ସହିତ ବାବାଙ୍କର ବାର୍ତ୍ତାଳାପ। ବାପଦାତା କହୁଛନ୍ତି ଡବଲ ବିଦେଶୀ, ଅର୍ଥାତ୍ ଡବଲ ବିଦେଶୀର ଅର୍ଥ ହେଲା ନିଜର ଡବଲ ପୁରୁଷାର୍ଥ ଦ୍ୱାରା ଆଗକୁ ବଢୁଥିବା ଆତ୍ମାମାନେ। ଯେପରି ଡବଲ ବିଦେଶୀ ତୁମମାନଙ୍କର ଉପାଧି ବା ସଂକେତ ଅଟେ ନା, ସେହିପରି ନମ୍ବର ୱାନ୍ ପଦ ନେବାରେ ମଧ୍ୟ ଡବଲ ବିଦେଶୀମାନେ ଡବଲ ସ୍ପିଡ୍ରେ ଆଗକୁ ବଢ଼ିବାବାଲା ଅଟନ୍ତି। ବହୁତ ଭଲ କଥା। ପ୍ରତ୍ୟେକ ଗ୍ରୁପ୍ରେ ବାପଦାଦା ଡବଲ ବିଦେଶୀମାନଙ୍କୁ ଦେଖି ଖୁସି ହେଉଛନ୍ତି, କାହିଁକି ନା ଭାରତବାସୀ ପିଲାମାନେ ମଧ୍ୟ ତୁମମାନଙ୍କୁ ଦେଖି ଖୁସି ହେଉଛନ୍ତି। ବାପଦାଦା ମଧ୍ୟ ନିଜର ବିଶ୍ୱ କଲ୍ୟାଣକାରୀ ଉପାଧିକୁ ଦେଖି ଖୁସି ହେଉଛନ୍ତି। ଏବେ ଡବଲ ବିଦେଶୀମାନେ କେଉଁ ଯୋଜନା କରୁଛ? ବାପଦାଦାଙ୍କୁ ଖୁସି ଲାଗୁଛି ଯେ ଆଫ୍ରିକାବାଲା ତୀବ୍ର ପୁରୁଷାର୍ଥ କରୁଛନ୍ତି, ତେଣୁ ତୁମେମାନେ ମଧ୍ୟ ତୁମର ଆଖପାଖରେ ଥିବା ଯେଉଁ ଭାଇ ଭଉଣୀମାନେ ରହିଯାଇଛନ୍ତି ସେମାନଙ୍କୁ ସନ୍ଦେଶ ଦେବାର ଉମଙ୍ଗ ଉତ୍ସାହ ରଖ। ଯେପରି କାହାର ଉଲୁଗୁଣା ରହି ନ ଯାଉ, ବୃଦ୍ଧି ତ ହେଉଛି ଏବଂ ହୋଇ ଚାଲିବ ମଧ୍ୟ, କିନ୍ତୁ ଏବେ ଉଲୁଗୁଣାକୁ ସମାପ୍ତ କରିବାକୁ ହେବ। ଡବଲ ବିଦେଶୀମାନଙ୍କର ଏହି ବିଶେଷତାକୁ ତ ଶୁଣାଇ ଆସୁଛ ଯେ ଭୋଳା ବାବାଙ୍କୁ ସନ୍ତୁଷ୍ଟ କରିବାର ଯେଉଁ ସାଧନ ରହିଛି, ସଚ୍ଚା ଦିଲ ଉପରେ ସାହେବ ବାବା ସର୍ବଦା ରାଜି ରହିଥାନ୍ତି। ଏହା ହିଁ ଡବଲ ବିଦେଶୀ ପିଲାମାନଙ୍କର ବିଶେଷତା। ବାବାଙ୍କୁ ରାଜି କରିବାର କଳା ବହୁତ ଭଲ ଭାବରେ ଜଣା ଅଛି। ଏବେ ସଚ୍ଚା ଦିଲ ବାବାଙ୍କୁ କାହିଁକି ପ୍ରିୟ ଲାଗିଥାଏ? କାହିଁକି ନା ବାବାଙ୍କୁ ସମସ୍ତେ ସତ୍ୟ ବୋଲି କହିଥାନ୍ତି, ଗଡ୍ ଇଜ୍ ଟ୍ରୁଥ୍ କହିଥାନ୍ତି ନା। ତେଣୁ ବାପଦାଦାଙ୍କୁ ସ୍ୱଚ୍ଛ ହୃଦୟ, ସଚ୍ଚା ହୃଦୟବାଲା ବହୁତ ପ୍ରିୟ ଅଟନ୍ତି। ଏହା ଠିକ୍ କଥା ନା? ସ୍ୱଚ୍ଛ ହୃଦୟ, ସଚ୍ଚା ହୃଦୟ, ସତ୍ୟତା ହିଁ ବ୍ରାହ୍ମଣ ଜୀବନର ମହାନତା। ସେଥିପାଇଁ ଡବଲ ବିଦେଶୀମାନଙ୍କୁ ବାପଦାଦା ସର୍ବଦା ମନେ ପକାଉଛନ୍ତି। ଭିନ୍ନ ଭିନ୍ନ ଦେଶରେ ଆତ୍ମାମାନଙ୍କୁ ସନ୍ଦେଶ ଦେବାର ନିମିତ୍ତ ହୋଇଯାଇଛ। ଦେଖ ଆଜି କେତେ ଦେଶର ପିଲାମାନେ ଆସୁଛନ୍ତି। ତେବେ ଏତେ ସବୁ ଦେଶର କଲ୍ୟାଣ ତ ହେଲା ନା? ଏଠାକୁ ତ ତୁମେମାନେ ନିମିତ୍ତ ରୂପରେ କେତେଜଣ ଆସିଛ, କିନ୍ତୁ ବାପଦାଦା ଚାରିଆଡ଼ର ନିମିତ୍ତ ହୋଇଥିବା ପିଲାମାନଙ୍କୁ, ଡବଲ ବିଦେଶୀ ପିଲାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି, ବଧାଇ ଦେଇଛନ୍ତି। ଉଡ଼ୁଥାଅ, ଉଡ଼ାଉଥାଅ, ତୁମମାନଙ୍କର ଉଡ଼ିବାର କଳା ଆଧାରରେ ସମସ୍ତଙ୍କର ଭଲ ନିଶ୍ଚିତ ହୋଇଯିବ। ସମସ୍ତେ ତାଜା ହୋଇଯାଉଛ ତ? ସତେଜ ହୋଇଗଲ ତ? ଏହି ସତେଜତା ସର୍ବଦା ଅମର ରହିବ ନା ମଧୁବନରେ ହିଁ ଏଥିରୁ ଅଧା ଛାଡ଼ି ଦେଇଯିବ? ସାଥିରେ ରହିବ ତ? ସର୍ବଦା ରହିବ ତ? ଅମର ଭାବର ବରଦାନ ମିଳିଛି ନା? ତେଣୁ ଯାହା ସବୁ ପରିବର୍ତ୍ତନ କରିଛ ତାହା ସର୍ବଦା ବଢି ବଢି ଚାଲିବ, ଅମର ରହିବ। ଆଚ୍ଛା, ବାପଦାଦା ମଧ୍ୟ ଖୁସି ଅଛନ୍ତି ଏବଂ ତୁମେମାନେ ମଧ୍ୟ ଖୁସି ଅଛ, ତେଣୁ ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେବ। ଆଚ୍ଛା, ଜ୍ଞାନ ସରୋବରକୁ 10 ବର୍ଷ ହୋଇଗଲା। ଆଚ୍ଛା, ଭଲ କଥା। ଜ୍ଞାନ ସରୋବର ଗୋଟିଏ ବିଶେଷ ସେବା ଆରମ୍ଭ କରିଛି। ଯେବେଠାରୁ ଜ୍ଞାନ ସରୋବର ଆରମ୍ଭ ହେଲାଣି ସେବେଠାରୁ ବିଶେଷ କରି ଭିଆଇପି ଆଇପି ମାନଙ୍କର ବିଧିପୂର୍ବକ ଭାବରେ କାର୍ଯ୍ୟକ୍ରମ କରିବା ଆରମ୍ଭ ହୋଇଯାଇଛି। ସବୁ ବର୍ଗର କାର୍ଯ୍ୟକ୍ରମଗୁଡ଼ିକ ଗୋଟିଏ ପରେ ଗୋଟିଏ ହୋଇ ଚାଲିଛି ଏବଂ ଏହା ମଧ୍ୟ ଦେଖାଯାଉଛି ଯେ ଜ୍ଞାନ ସରୋବରକୁ ଆସୁଥିବା ଆତ୍ମାମାନଙ୍କର ସ୍ଥୂଳ ସେବା ଏବଂ ଅଲୌକିକ ସେବା ବହୁତ ଆଗ୍ରହର ସହିତ କରୁଛନ୍ତି। ସେଥିପାଇଁ ଜ୍ଞାନ ସରୋବର ବାଲାଙ୍କୁ ବାପଦାଦା ବିଶେଷ ଅଭିନନ୍ଦନ ଦେଉଛନ୍ତି, ଯାହାକି ସେବାର ଫଳାଫଳରେ ସମସ୍ତେ ଖୁସି ହୋଇଯାଉଛନ୍ତି ଏବଂ ଖୁସି ମନରେ ଅନ୍ୟ ସାଥୀମାନଙ୍କୁ ମଧ୍ୟ ସାଥିରେ ନେଇ ଆସୁଛନ୍ତି। ତେଣୁ ଜ୍ଞାନ ସରୋବର ଚାରିଆଡ଼େ ସନ୍ଦେଶ ଦେବାର ନିମିତ୍ତ ହୋଇଯାଇଛି। ତେଣୁ ସମସ୍ତଙ୍କୁ ଅଭିନନ୍ଦନ ଏବଂ ସଦାସର୍ବଦା ଏହିଭଳି ଅଭିନନ୍ଦନ ନେଇ ଚାଲିଥାଅ। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡରେ ମନକୁ ଏକାଗ୍ର କରିପାରିବ? ସମସ୍ତେ ଗୋଟିଏ ସେକେଣ୍ଡରେ ବିନ୍ଦୁ ରୂପରେ ସ୍ଥିତ ହୋଇଯାଅ, ବାପଦାଦା ଡ୍ରିଲ୍ କରାଇଲେ। ଆଚ୍ଛା, ଏହିଭଳି ଅଭ୍ୟାସ ଚାଲିବା ବୁଲିବାରେ ସମୟରେ ମଧ୍ୟ କରୁଥାଅ। ଚାରିଆଡ଼ର ସ୍ନେହୀ ଏବଂ ଲଭ୍ଲି ଆତ୍ମାମାନଙ୍କୁ ସର୍ବଦା ଦୟାଶୀଳ ହୋଇ ପ୍ରତ୍ୟେକ ଆତ୍ମାକୁ ଦୁଃଖ ଅଶାନ୍ତିରୁ ମୁକ୍ତ କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ ସର୍ବଦା ନିଜର ମନୋବୁଦ୍ଧି ସଂସ୍କାରକୁ କଣ୍ଟ୍ରୋଲିଂ ପାୱାର ଦ୍ୱାରା କଣ୍ଟ୍ରୋଲରେ ଅର୍ଥାତ୍ ନିୟନ୍ତ୍ରଣରେ ରଖୁଥିବା ମହାବୀର ଆତ୍ମାମାନଙ୍କୁ ସର୍ବଦା ସଙ୍ଗମ ଯୁଗର ଜୀବନମୁକ୍ତ ସ୍ଥିତିକୁ ଅନୁଭବ କରୁଥିବା ବାପ ସମାନ ଆତ୍ମାମାନଙ୍କୁ ବାପଦାଦାଙ୍କର ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାବାଙ୍କର ବରଦାନ ସମସ୍ତଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଉଥିବା ଦୟାଳୁ ପିତାଙ୍କର ସନ୍ତାନ ଦୟାଳୁ ଭବ। ସମସ୍ତଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଉଥିବା ଦୟାଳୁ ପିତାଙ୍କର ସନ୍ତାନ ଦୟାଳୁ ଭବ। ଦୟାଳୁ ପିତାଙ୍କର ଦୟାଳୁ ପିଲାମାନେ ଯଦି କାହାକୁ ବି ଭିକାରୀ ରୂପରେ ଦେଖିବେ ତେବେ ତାଙ୍କୁ ନିଶ୍ଚିତ ଦୟା ଲାଗିବ ଯେ ଏହି ଆତ୍ମାକୁ ମଧ୍ୟ ଲକ୍ଷ୍ୟ ମିଳିଯାଉ, ଏହାର ମଧ୍ୟ କଲ୍ୟାଣ ହୋଇଯାଉ। ସେମାନଙ୍କର ସମ୍ପର୍କରେ ଯିଏ ବି ଆସିବ ତାକୁ ବାବାଙ୍କର ପରିଚୟ ନିଶ୍ଚିତ ଦେବେ। ଯେପରି କେହି ଘରକୁ ଆସିଲେ ତାକୁ ପ୍ରଥମେ ପାଣି ପିଇବାକୁ ଦିଆଯାଏ, ଯଦି ସେମିତି ଚାଲିଯାଏ ତେବେ ଖରାପ ମନେ କରିଥାନ୍ତି। ସେହିପରି ଯେଉଁମାନେ ବି ତୁମର ସମ୍ବନ୍ଧ ସମ୍ପର୍କରେ ଆସୁଛନ୍ତି ତାଙ୍କୁ ପ୍ରଥମେ ବାବାଙ୍କର ପରିଚୟ ରୂପୀ ପାଣି ନିଶ୍ଚିତ ପିଇବାକୁ ଦିଅ, ଅର୍ଥାତ୍ ଦାତାଙ୍କର ସନ୍ତାନ ଦାତା ହୋଇ କିଛି ନା କିଛି ଦିଅ, ଯାହାଦ୍ୱାରା ତାଙ୍କୁ ମଧ୍ୟ ଲକ୍ଷ୍ୟସ୍ଥଳର ରାସ୍ତା ମିଳିଯାଉ। ଆଜିର ସ୍ଲୋଗାନ ଯଥାର୍ଥ ବୈରାଗ୍ୟ ବୃତ୍ତିର ସହଜ ଅର୍ଥ ହେଲା ଯେତିକି ନିଆରା ସେତିକି ପ୍ରିୟ। ଯଥାର୍ଥ ବୈରାଗ୍ୟ ବୃତ୍ତିର ସହଜ ଅର୍ଥ ହେଲା ଯେତିକି ନିଆରା ସେତିକି ପ୍ରିୟ। ଅବ୍ୟକ୍ତ ଇସାରା କମ୍ବାଇଣ୍ଡ ରୂପର ସ୍ମୃତି ଦ୍ୱାରା ସର୍ବଦା ବିଜୟୀ ହୁଅ। ମୁଁ ଏବଂ ମୋର ବାବା ଏହି ସ୍ମୃତି ଦ୍ୱାରା ସର୍ବଦା କମ୍ବାଇନ୍ ଅର୍ଥାତ୍ ଯୁଗଳ ରୂପରେ ରୁହ, ତେବେ ମାୟା ଜିତ୍ ହୋଇଯିବ। କରନ୍ କରାବନ୍ ହାର ଅର୍ଥାତ୍ କରି କରାଇବା ବାଲା ଏହି ଶବ୍ଦରେ ବାବା ଏବଂ ପିଲାମାନେ ଉଭୟ କମ୍ବାଇଣ୍ଡ ଅଟନ୍ତି। ହାତ ପିଲାମାନଙ୍କର ଏବଂ କାମ ବାବାଙ୍କର। ହାତ ବଢ଼ାଇବାର ସୁବର୍ଣ୍ଣ ସୁଯୋଗ ପିଲାମାନଙ୍କୁ ହିଁ ମିଳୁଛି, କିନ୍ତୁ ଅନୁଭବ ହେଉଛି ଯେ କରାଇବା ବାଲା ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ବାବା ସବୁକିଛି କରାଉଛନ୍ତି, ଆମକୁ ନିମିତ୍ତ କରି ଚଲାଉଛନ୍ତି। ଏହି ଶବ୍ଦ ମନ ଭିତରୁ ବାହାରୁଛି। ଆଚ୍ଛା, ଆମ ସମସ୍ତ ଆତ୍ମାମାନଙ୍କର ବାପଦାଦାଙ୍କୁ ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ 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 ବାବା।